Hare Krishna, samaveta samadhaniya gaura gaurita sadavita bhaktaratva vibhaju bhakta sattva vrinda. ईश्वर माया के नाम द्वारा रहित उत्कल मात्र सम्मेलन आप मैंने स्वागत जनाछ आपने बहु श्रम कर खरारे बहुत दूरदूर मायापुर आगवान धाम मायापुर नवदीप धाम आयो मायापुर नवदीप धाम କଳିଙ୍ଗର ଝିଅମାନଙ୍କର ଏକମାତ୍ର ଆଶ୍ରୟସ୍ଥଳ ଏବଂ ଯେଉଁମାନେ ଭଗବାନଙ୍କର ଧାମକୁ ଉପରେ ଆସନ୍ତି ସେମାନେ ଏ ସମସ୍ତ ପ୍ରକାର ଯେ ବନ୍ଧନ ରହିଛି ତାଙ୍କ ଠିକ ବନ୍ଧନ ସମସ୍ତଙ୍କୁ ମୁକ୍ତ ହେଇ ଶ୍ରୀ ବରାଙ୍ଗ ମହାପ୍ରଭୁଙ୍କର ଚରଣାରବିନ୍ଦ ପ୍ରାପ୍ତ ହେବେ ତପସ୍ୟା ହେଉଛି ଭକ୍ତି ପ୍ରତି ତପସ୍ୟା ଏଠି ଆପଣମାନେ ଗଙ୍ଗାରେ ସ୍ନାନ କରିବେ ଭିନ୍ନ ଭିନ୍ନ ତୀର୍ଥ ସ୍ଥାନ ସବୁ ରହିଛି ସେଗୁଡ଼ାକ ଦର୍ଶନ କରିବେ ରାଧା ମାଧବ ପାଣିତତ୍ଵ ବିଷୟରେ ଦର୍ଶନ କରିବେ ଭକ୍ତମାନଙ୍କ ମୋର ଭରି କଥା ଶୁଣିବେ ଏଠି ଶ୍ରୀମଦ ଭକ୍ତି ପୁରୁଷୋତ୍ତମ ସ୍ୱାମୀ ମହାରାଜ ଆଗାମୀକାଲି ତାଙ୍କର ଠାକୁର କଥା ରହିଛି ଶ୍ରୀମଦ ଗୋରାପୁର ସ୍ୱାମୀ ମହାରାଜ ଆପଣମାନଙ୍କୁ ଗୌର ଭାଗବତ ବା ଗୌର କଥା ଶ୍ରବଣ କରାଇବେ ଖୁବ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଅନୁଷ୍ଠାନ ରଖାଯାଇଛି ଏବଂ ଏଇଠି ଯେଉଁ ସମସ୍ତ ବିଷୟ ଆଲୋଚନା ହେବ ଏବଂ ଅନ୍ୟାନ୍ୟ ନାମଙ୍କ ବିଷୟରେ ଆପଣଙ୍କୁ ଆପଣଙ୍କୁ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ ପରୀକ୍ଷାରେ କେହି ଫେଲ୍ କରିବାର ସମ୍ଭାବନା ନାହିଁ କାରଣ ଆପଣମାନେ ଖୁବ୍ ଶୀଘ୍ର ଆପଣମାନେ ଖୁବ୍ ନିଷ୍ଠା ସହିତ ଶୁଣିବେ ଯେଉଁମାନେ ଭଲ ଶୁଣିବେ ଏବଂ ସଠିକ୍ ସମୟରେ ଆସିଲେ ଶୁଣିବେ କାରଣ ସଠିକ୍ ସମୟରେ ନ ଆସିଲେ ସବୁ ଶୁଣିପାରିବେ ଆଉ ଯଦି ସବୁ ନ ଶୁଣିବେ ତାହେଲେ ପରୀକ୍ଷା ଫେଲ୍ କରିବା ସୁନିଶ୍ଚିତ ଯଦି ଆପଣମାନେ ସଠିକ୍ ସମୟରେ ଏଠି ଆସି କ୍ଲାସ୍ରେ ବସନ୍ତି ଏବଂ କ୍ଲାସ୍ ଯଦି ଶୁଣନ୍ତି ତେବେ କ୍ଲାସ୍ରେ ଯାହା ସବୁ ଆଲୋଚନା ହେବ ତାରି ଉପରେ ପ୍ରଶ୍ନ ଦିଆହେବ କାରଣ ଆପଣମାନେ ନିଶ୍ଚିତ ଭାବରେ କୃତକାର୍ଯ୍ୟ ହେବେ ଏଥିରେ ସନ୍ଦେହ ନାହିଁ ଅନେକ ଭକ୍ତି ଜୀବନରେ ବୃତ୍ତି କରିବା ପାଇଁ ଆପଣମାନଙ୍କ ପାଖରେ ଅନେକ ଅବକାଶ ରହିଛି ଅନେକ ଅବସର ରହିଛି ଆପଣଙ୍କର ଶ୍ରୀରାମାୟଣ ଯାତ୍ରା ସଫଳ ହେବ ଆପଣମାନେ ଭକ୍ତି କ୍ଷେତ୍ରରେ ଉନ୍ନତି କରନ୍ତୁ ଆପଣଙ୍କର ଯେଉଁ ପ୍ରଚାର ଜୀବନ ଭକ୍ତି ଜୀବନ ଏଥିରେ ଚାର୍ଜ ହେଉ ଆପଣମାନେ ଆପଣମାନଙ୍କର ସବୁ ଅଞ୍ଚଳକୁ ଗାଁକୁ ଏହାକୁ ଯାଇକି ଭଗବାନଙ୍କ ନାମଙ୍କ ଠାରୁ ନିଜକୁ ନିଯୁକ୍ତି କରନ୍ତୁ ଦୀକ୍ଷା ସମୟରେ ଆପଣମାନେ ସମସ୍ତେ ପ୍ରତିଜ୍ଞା କରିଥିଲେ ଗୁରୁନାଥଙ୍କ ପାଖରେ ନିଯୁକ୍ତି ଆମେ ଆପଣ ଭଗବାନଙ୍କ ନାମ ପ୍ରଚାର କେନ୍ଦ୍ରରେ ସହାୟତା କରିବୁ ତେଣୁ ଏ ସହାୟତା କରିବା ପାଇଁ ବ୍ୟାଟେରୀ ଚାର୍ଜ ପ୍ରୟୋଜନ ରହିଛି ତେଣୁ ଏଠି ଆମଙ୍କ ପକ୍ଷରୁ ଏ ଉତ୍କଳ ସମ୍ମେଳନ ଅନୁଷ୍ଠାନ କରି ଆପଣମାନଙ୍କର ଯେଉଁ ଭକ୍ତି ଜୀବନ ବ୍ୟାଟେରୀ ଏଠି ଚାର୍ଜ ହେବ ତାପରେ ଆପଣମାନେ ଚାର୍ଜ ଦଳ ହେବ ସମସ୍ତ ଲୋକମାନଙ୍କୁ ଆପଣମାନେ କୋଟି ସୂର୍ଯ୍ୟ ସମାନ ପ୍ରଭାବ କୋଟି ସୂର୍ଯ୍ୟର ସମାନ ପ୍ରଭାବରେ ପ୍ରଭାବିତ ହୋଇକି ଯେଉଁମାନେ ଅଜ୍ଞାନ ଅଧିକାର କରିଛନ୍ତି ସେମାନଙ୍କୁ ଭକ୍ତିର ଆଲୋକ ଜ୍ଞାନର ଆଲୋକ ନେଇ ତମ ସମାନ ଜ୍ୟୋତି ତମ୍ଭ